ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଦେଶର ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରୁ ଅଭୂତପୂର୍ବ ଯୋଗଦାନ ଦେଇଛେ କହିଲେ ରାଷ୍ଟ୍ରପତି। ମହିଳାମାନଙ୍କୁ ସଶକ୍ତ କରବାରକେ ସୁଭଦ୍ରା ଯୋଜନା ଘୋଷଣା କଲେ ରାଜ୍ୟ ସରକାର। ପାଞ୍ଚ ବର୍ଷରେ ମିଳିବା 50,000 ଟଙ୍କା। ଜନଜାତି ଗୋଷ୍ଠୀଙ୍କ ପାଖେ ସବୁ ସରକାରୀ ସୁବିଧା ପହଞ୍ଚବାର ଲାଗି କେନ୍ଦ୍ର ସରକାରଙ୍କ ତରଫ ମୂଲ ହେଲା ଆଇଇସି ଅଭିଯାନ। ଆଉର ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଥିବାର ଖାଲି ଆଲମିରା ଆର୍ ବାକସ ହେଲା ସ୍ଥାନାନ୍ତରଣ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଦେଶର ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରୁ ଅଭୂତପୂର୍ବ ଯୋଗଦାନ ଦେଇଛେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଆଜ୍ ପହେଲା ରାଷ୍ଟ୍ରୀୟ ମହାକାଶ ଦିବସ ମୁଖ୍ୟ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ ଯେ ଭାରତର ମହାକାଶ ଗବେଷଣା ମହାକାଶର ବହୁତଟେ ରହସ୍ୟକେ ଲୁକର ନଜରକେ ଆନ୍ବାର୍ଥେ ସକ୍ଷମ ହେବା।
ଇସ୍ରୋ ଭାରତ କା ଅନ୍ତରିକ ଷ୍ଟେସନ ସ୍ଥାପିତ କରନେ କି ଦିଶା ମେ ଆଗେ ବଢ଼ ରହା ହେ। ମେ ଗଗନଯାନ ମିଶନ କି ଭି ଉତ୍ସୁକତା ସେ ପ୍ରତୀକ୍ଷା କର ରହି ହୁଁ, ଜିସମେ ଭାରତୀୟ ଅନ୍ତରିକ ଟିମ୍ କୋ ଅନ୍ତରିକ ମେ ଲେ ଜାୟା ଜାଏଗା। ମୁଝେ ବିଶ୍ୱାସ ହେ କି ଇନ୍ ସବି ମିଶନ କେ ଫଲ ସ୍ୱରୂପ ଏସେ ପରିଣାମ ସାମ୍ନେ ଆଏଙ୍ଗେ ଜିନସେ ଦେଶ ସାମାଜିକ ଆର୍ଥିକ ଏବଂ ବୈଜ୍ଞାନିକ ରୂପେ ଲାଭାନ୍ୱିତ ହୋଙ୍ଗେ।
କେନ୍ଦ୍ର ବିଜ୍ଞାନ ଆଉ ବୈଷୟିକ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ ଯେ ମହାକାଶ କ୍ଷେତ୍ରରୁ ଆଗନୁ ରହିଥିବାର ସବୁ ପ୍ରତିବନ୍ଧକେ କେନ୍ଦ୍ର ସରକାର ହଟେଇଛନ୍। ସେ କହିଛନ୍ ଯେ 70 ବର୍ଷ ହେଲା ମହାକାଶ କ୍ଷେତ୍ରରୁ ରହିଥିବାର ଗୋପନୀୟତାକେ ଦୂର କରିକରି ଆଜ୍ ଦେଶ ଆଗ୍କେ ବଢ଼ୁଛେ। ଏଣୁ ଜଣାଇ ଦିଆଯାଇପାରେ ଯେ ଦେଶେ ଆଜ୍ ପହେଲା ଜାତୀୟ ମହାକାଶ ଦିବସ ପାଳନ କରାଯାଉଛେ। ଚନ୍ଦ୍ରଯାନ 3ର ସଫଳତା ହେତୁ ଅଗଷ୍ଟ ମାସର 23 ତାରିଖକେ ଜାତୀୟ ମହାକାଶ ଦିବସ ପାଳନ କରବାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଗଲାବଛର ଚନ୍ଦ୍ରଯାନ 3 ଚନ୍ଦ୍ରର ଦକ୍ଷିଣ ମେରୁନ ଉତରିଥିଲା। ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତ କରବାରକେ ସୁଭଦ୍ରା ଯୋଜନା ଘୋଷଣା କରିଛନ୍। ଆଜି ବିଧାନସଭାନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ହୋଇଥିବା କ୍ୟାବିନେଟ୍ ନିଷ୍ପତ୍ତି ବାବଦେ ସୂଚନା ଦେଇକରି କହିଛନ୍ ଯେ ସୁଭଦ୍ରା ଯୋଜନା 2024-25 ମୂଲ ହୋଇକରି 2028-29 ଆର୍ଥିକ ବଛର ତକ କାର୍ଯ୍ୟକାରୀ ହେବା। ଏଥିଲାଗି 55,825 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାଟି ରାଜ୍ୟର 1 କୋଟିରୁ ଅଧିକା ମହିଳାଙ୍କର ଜୀବନଥି ପରିବର୍ତ୍ତନ ଆନ୍ବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟର 21 ବର୍ଷ କି ତାହାନୁ ଅଧିକା ବୟସର ଆର୍ 60ରୁ କମ୍ ବୟସର ସବୁ ଯୋଗ୍ୟ ମହିଳାଙ୍କୁ ଏଥିରେ ସାମିଲ କରାଯିବା। ଫି ବଛର ସବୁ ହିତାଧିକାରୀଙ୍କୁ ରାକ୍ଷୀ ପୁନି ଆଉ ଆନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ 8 ଦିନ 5,000 ଟଙ୍କା ଲେଖା ବଛରକ ମୋଟ 10,000 ଟଙ୍କା ଦିଆଯିବା। ସାହସ ଦେବାର୍ଥେ ସ୍ୱଚ୍ଛତାକେ ନିଶ୍ଚିତ କରବାର ଲାଗି ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ ଏପିବିଏସ୍ ଜରିଏ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକେ ସିଧାସଳଖ ଡିବିଟି ଜରିଏ ସାହାଯ୍ୟ ପଠାଯିବାର ସହିତ ହିତାଧିକାରୀମାନଙ୍କୁ ଗୋଟିଏ ସୁଭଦ୍ରା ଡେବିଟ୍ କାର୍ଡ ବିଲ୍ ଦିଆଯିବା। ଏହି ଯୋଜନାଟି ସାମିଲ ହେବାର ଲାଗି ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରମାନଙ୍କେ ମାହାଲିଆ ମିଳୁଥିବାର ଫର୍ମ ପୂରଣ କରିକରି ଆବେଦନ କରିପାରିବେ। ସୁଭଦ୍ରା ଯୋଜନା ଲାଗି ଗୋଟିଏ କଲ୍ ସେଣ୍ଟର ବିଲ୍ କାର୍ଯ୍ୟକ୍ଷମ ହେବା। ହେଲେ ଆର୍ଥିକ ସ୍ୱଚ୍ଛଳ ବର୍ଗର ସରକାରୀ ଚାକିରି କରୁଥିବାର ଆଉ ଆୟକର ଦେଉଥିବାର ମହିଳାମାନେ ଏହି ଯୋଜନା ଲାଗି ଯୋଗ୍ୟ ବିବେଚିତ ନାଇଁ ହୁଅନ୍। ଇତାର ଛଡ଼ା କେନ୍ସି ସରକାରୀ ଯୋଜନାଟି ମାସକ 1,500 ଟଙ୍କା କି ବଛରକ 18,000ରୁ ଜହ ଟଙ୍କା ସାହାଯ୍ୟ ପାଉଥିବାର ମହିଳାମାନେ ସୁଭଦ୍ରା ଯୋଜନାଟି ସାମିଲ ନାଇଁ ହୋଇପାରନ୍। 17 ନମ୍ବର ବିଧାନସଭାର 2 ନମ୍ବର ଅଧିବେଶନର 4 ନମ୍ବର ଦିନେ ଆଜ୍ ପ୍ରଶ୍ନକାଳଥି ବିରୋଧୀ ଦଳର ସଦସ୍ୟମାନେ ଭିନ୍ ଭିନ୍ ପ୍ରସଙ୍ଗଥି କିଲ୍ଲାଗୋଗା କରବାରୁ ଗୃହ କାର୍ଯ୍ୟ ବାଧା ହୋଇଥିଲା। ବିଜୁ ଜନତା ଦଳ ଆର୍ କଂଗ୍ରେସ ସଦସ୍ୟମାନେ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗକେ ନେଇକରି ଅବକାରୀ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲେ। ଶୂନ୍ୟକାଳଥି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହନୁ ଉତ୍ତର ଦେଇକରି କହିଛନ୍ତି ଯେ ବେଆଇନ ମଦ ବିକ୍ରି କରୁଥିବାର ରୋକବାର ଲାଗି ସରକାର ସବୁ ପ୍ରକାର ପଦକ୍ଷେପ ନେବେ। ଶିକ୍ଷାନୁଷ୍ଠାନ ଆଉ ଧାର୍ମିକ ସ୍ଥଳ ପାଖେ ମଦ ଦୋକାନ ନାଇଁ ରହେ। ସରକାର ଏଥିଲାଗି ନିଶ୍ଚିତ ପଦକ୍ଷେପ ନେଉଛନ୍। ନିଶା ନିବାରଣ ବାବଦେ ସଚେତନତା ସୃଷ୍ଟି କରବାର ଲାଗି ସରକାରୀ ସ୍ତରଥି ବଡ଼ ଧରଣର ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ଖୁବ୍ ଜଲ୍ଦି ନୂଆ ଅବକାରୀ ନୀତି ଆଣବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। 2019-20 ଆର୍ଥିକ ବଛରୁ 2023-24 ତକ 5 ବର୍ଷ ଭିତରେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦକେ ମୋଟ 1,025 କୋଟି ଟଙ୍କାର ଅନୁଦାନ ଦେଇଛନ୍। ବିଧାନସଭାତି ବିଧାୟକ ଅରୁଣ କୁମାର ସାହୁଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ ଯେ ଏଛେନ୍ ତକ ଅନୁଦାନ ଟଙ୍କାନୁ ଗଲା 5 ବର୍ଷ ଭିତରେ 10,491 ପ୍ରକଳ୍ପକେ ପରିଷଦ ତରଫ ପ୍ରଶାସନିକ ମଞ୍ଜୁରୀ ଦିଆଯାଇଛି। ସେଥିଭିତରୁ 4,918 ପ୍ରକଳ୍ପର କାମ ପୂରା ହୋଇଛି, ବାକି 5,000 5,573 ପ୍ରକଳ୍ପ ତିଆରି କାମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଦେଶର 194 ଜିଲ୍ଲାର ଖାସ୍ କରି ଲୋପ ପାଇଯାଉଥିବାର ଜନଜାତି ଗୋଷ୍ଠୀ ବସ୍ତି ଆର୍ ସେମାନଙ୍କର ପରିବାରମାନଙ୍କର ନିକେ ପହଞ୍ଚବାର ଲାଗି ସୂଚନା ଶିକ୍ଷା ଯୋଗାଯୋଗ ଆଇଇସି ଅଭିଯାନ ମୂଲ କରାଯାଇଛି। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ପିଏମ୍ ଜନ୍ମନ ଲାଗି ସାରା ଦେଶେ ଆଇଇସି ଅଭିଯାନ ଆଇବା ମାସ 10 ତାରିଖ ତକ ଚାଲବା। ଇ ବଛର ଓଡ଼ିଶା ସହିତ 16 ରାଜ୍ୟ ଆର୍ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର 28,700 ପିଭିଟିଜି ବସ୍ତିର 10,07,000 ପିଭିଟିଜି ପରିବାରର 44,06,000 ପିଭିଟିଜି ଲୁକର ପାକେ ପହଞ୍ଚବାର ଲାଗି ବ୍ୟାପକ ଅଭିଯାନର ପରିକଳ୍ପନା କରାଯାଇଛି। ରାଜ୍ୟନୁ ଜିଲ୍ଲା ବ୍ଲକ୍ନୁ ଗାଁ ପିଭିଟିଜି ବସ୍ତି ସ୍ତର ତକ ସବୁ ସ୍ତରନୁ ସଚେତନତା ସୃଷ୍ଟି କରାଯିବା। କଲାହାଣ୍ଡି ଜିଲ୍ଲାନୁ ପିଏମ୍ ଜନ୍ମନ ଯୋଜନା ବାବଦେ ଗୋଟିଏ ସଚେତନତା ରଥକେ ଜିଲ୍ଲାପାଳ ସଚିନ ପାୱାର ଶାଗୁଆ ପତକା ଦେଖାଇକରି ଶୁଭାରମ୍ଭ କରିଛନ୍। ଏ ରଥ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକର କୁଟିଆ କନ୍ଧ ଗାଁ ବୁଲ୍ବା। ଏ ସମୟଥି ଭିନ୍ ଭିନ୍ ସରକାରୀ ଯୋଜନା ସୁନିଶ୍ଚିତ କରବାର ଲାଗି ଇ ସଚେତନତା ଅଭିଯାନ ଆଇବା ମାସ 10 ତାରିଖ ତକ ଚାଲବା। ଏଥିଲାଗି 25 ଗ୍ରାମ ପଞ୍ଚାୟତ ସ୍ତରୀୟ ଟିମ୍ ଗଠନ କରାଯାଇଛି। ରାଜ୍ୟ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ଆଜି ପୁରୀ ଶ୍ରୀମନ୍ଦିର ବାହାର ଆଉ ଭିତର ରତ୍ନଭଣ୍ଡାର ଥିବାର ଖାଲି ଆଲମିରା ଆର୍ ବାକ୍ସମାନଙ୍କେ ସ୍ଥାନାନ୍ତରଣ କରାଯାଇଛି। ଶ୍ରୀମନ୍ଦିର ପରିସରନୁ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍ ପାଖର ଗୋଟିଏ ଘରେ ସୁରକ୍ଷିତ ରଖାଯାଇଛି। ଇତାର ସହିତ ମାର୍ଗଦର୍ଶିକା ଅନୁସାରେ ଭିତର ଆର୍ ବାହାର ରତ୍ନଭଣ୍ଡାରକେ ସିଲ୍ କରାଯାଇଛି। ସେନ୍ତା ଖାଲି ଆଲମିରା ଆର୍ ବାକ୍ସ ରଖାଯାଇଥିବା ଘରକେ ବିଲ୍ ତାଲା ପକାଇକରି ବନ୍ଦ କରି ଦିଆଯାଇଛି। ଭିତର ରତ୍ନଭଣ୍ଡାରର ଦୁଇ ଚାବିକେ ଜିଲ୍ଲା ଟ୍ରେଜେରୀରୁ ରଖାଯିବା ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟର ସଭାଗୃହନୁ ପଞ୍ଚାୟତ ସମିତିର ବୈଠକ ହୋଇଯାଇଛି। ଏଥି ସରକାରଙ୍କର ଭିନ୍ ଭିନ୍ ଯୋଜନାର କାର୍ଯ୍ୟକାରିତାର ବାବଦେ ଆଲୋଚନା କରାଯାଇଥିଲା। ରେଢ଼ାଖୋଲ ବିଧାୟକ ପ୍ରସନ୍ନ କୁମାର ଆଚାର୍ଯ୍ୟ ଏଥି ଯୋଗ ଦେଇକରି ଉନ୍ନୟନମୂଳକ କାମମାନଙ୍କର ସମୀକ୍ଷା କରିଥିଲେ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ନୂଆ ରମ୍ପେଲା ହାଇସ୍କୁଲ୍ରୁ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହର ଖୋଖୋ ଫୁଟବଲ ଆର୍ କବାଡ଼ି ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ରେଙ୍ଗାଲି ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲାର 9 ବ୍ଲକ୍ରୁ 638 ଜଣ ଛାତ୍ରଛାତ୍ରୀ ଏଥି ଭାଗ ନେଇଥିଲେ। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟନୁ ସଭାବକବି ଗଙ୍ଗାଧର ମେହେରଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ନୀଳଚକ୍ର ସାହିତ୍ୟ ସଂସଦ ଆର୍ ବୌଦ୍ଧ ପଞ୍ଚାୟତ କଲେଜର ଓଡ଼ିଆ ଭାଷା ଆଉ ସାହିତ୍ୟ ବିଭାଗ ତରଫରୁ ଡକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାରେ ହୋଇଥିବା ଏହି ଜୟନ୍ତୀ ଉତ୍ସବଥି କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଆଉ ଡକ୍ଟର ଶରତ ଚନ୍ଦ୍ର ପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇକରି ପ୍ରକୃତି କବିଙ୍କର ସାରସ୍ୱତ କୃତିର ସ୍କୃତିଚାରଣ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକର ବିରିଘାଟ ଗାଁନୁ ପଶୁଧନ ଜାଗୃତି ଅଭିଯାନ ଗୋକୁଲ ମିଶନ ତରଫରୁ ଗୋବନ୍ଧ୍ୟା ଚିକିତ୍ସା ଶିବିର ଆଉ ସଚେତନ କର୍ମଶାଳା ହୋଇଯାଇଛି। ଏହି ଅବସରରେ ଗୋ ସମ୍ପଦ ପ୍ରଦର୍ଶନୀ ଆଉ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନୁ ଜିଲ୍ଲାପାଳ ସଚିନ ପାୱାରଙ୍କର ଅଧ୍ୟକ୍ଷତାରେ ଆକାଂକ୍ଷୀ ଜିଲ୍ଲା ଆର୍ ସମ୍ପୂର୍ଣ୍ଣତା ଅଭିଯାନ ବାବଦେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଗର୍ଭବତୀ ମହିଳାମାନଙ୍କର ନାଁ ରେଜିଷ୍ଟ୍ରେସନ ଆଉ ସେମାନଙ୍କୁ ପୁଷ୍ଟିସାର ଖାଦ୍ୟ ଦିଆଯିବାର ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ବାଣ୍ଟିବାର 9-11 ମାସ ଭିତରେ ଛୋଟ ଛୁଆମାନଙ୍କୁ ଟିକା ଦିଆଯିବାର ବିଦ୍ୟାଳୟମାନଙ୍କୁ ବିଦ୍ୟୁତକରଣ ଉଚ୍ଚ ରକ୍ତଚାପ ଆଉ ମଧୁମେହ ରୋଗର ନିରୂପଣ ସ୍ୱୟଂ ସହାୟକ ଗୋଷ୍ଠୀକେ ରେବ୍ଲିମ୍ ଫଣ୍ଡ ଦେବାର ବାବଦେ ବୈଠକଟି ସମୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 25 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 113 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍ ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତେ ତାର ପ୍ରସାରଣ କରାଯିବା। ମୌସୁମୀର ପ୍ରଭାବଥି ରାଇଜେ ବର୍ଷା ଲାଗି ରହିଛି। ଆଇବାକାଲ ସମ୍ବଲପୁର ଦେବଗଡ଼ ମୟୂରଭଞ୍ଜ ଆର୍ କେନ୍ଦୁଝରନୁ ଜବର ବର୍ଷା ହେବା। ସେନ୍ତା ବରଗଡ଼ ସୁବର୍ଣ୍ଣପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ବଲାଙ୍ଗୀର ନୂଆପଡ଼ା ସହିତ ରାଜ୍ୟର 13 ଜିଲ୍ଲାନୁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ତରଫରୁ ସୂଚନା ମିଳିଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଦେଶର ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରୁ ଅଭୂତପୂର୍ବ ଯୋଗଦାନ ଦେଇଛି କହିଲେ ରାଷ୍ଟ୍ରପତି। ମହିଳାମାନଙ୍କୁ ସଶକ୍ତ କରବାରକେ ସୁଭଦ୍ରା ଯୋଜନା ଘୋଷଣା କଲେ ରାଜ୍ୟ ସରକାର। 5 ବର୍ଷରେ ମିଳିବା 50,000 ଟଙ୍କା ଆଉ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଥିବାର ଖାଲି ଆଲମିରା ଆର୍ ବାକ୍ସ ହେଲା ସ୍ଥାନାନ୍ତର। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।